ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ପଶ୍ଚିମବଙ୍ଗର ପ୍ରଥମ ପର୍ଯ୍ୟାୟ ଏବଂ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ହେବ ଭୋଟ୍ ଗ୍ରହଣ। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସୁରକ୍ଷା ବୃଦ୍ଧି ଓ ସହଯୋଗ ସୁଦୃଢ଼ ନିମନ୍ତେ ଭାରତ ବ୍ରିଟେନ୍ ମଧ୍ୟରେ ସହମତି। ଅଟଳ ପେନ୍ସନ୍ ଯୋଜନାରେ ପଞ୍ଜୀକରଣ କରିଛନ୍ତି 9 କୋଟି ହିତାଧିକାରୀ। ପହଲଗାମ ଆତଙ୍କବାଦୀ ଆକ୍ରମଣର ଆଜି 1 ବର୍ଷ ପୂର୍ତ୍ତି। ଆତଙ୍କବାଦ କାର୍ଯ୍ୟକୁ ନିନ୍ଦା କଲା ୟୁରୋପୀୟ ସଂଘ, ଇସ୍ରାଏଲ, ଅଷ୍ଟ୍ରେଲିଆ। ଏବଂ ଆଇପିଏଲ୍ କ୍ରିକେଟ୍ରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି। ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ଏବଂ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ୍ ଗ୍ରହଣ ହେବ। ଗତକାଲି ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ତାମିଲନାଡୁରେ 234 ବିଧାନସଭା ଆସନ ପାଇଁ 4023 ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। 5,73,43,000 ଅଧିକ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ରାଜ୍ୟରେ 75,064 ଭୋଟ୍ ଗ୍ରହଣ କେନ୍ଦ୍ରରେ ମତଦାନ ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେହିପରି 249 ଆଦର୍ଶ ଭୋଟ୍ ଗ୍ରହଣ କେନ୍ଦ୍ର, 345 ମହିଳା ପରିଚାଳିତ କେନ୍ଦ୍ର, 71 ଦିବ୍ୟାଙ୍ଗ ପରିଚାଳିତ ଭୋଟ୍ଗ୍ରହଣ କେନ୍ଦ୍ର ଏବଂ 79 ଯୁବ ପରିଚାଳିତ ଭୋଟ୍ଗ୍ରହଣ କେନ୍ଦ୍ର ସ୍ଥାପନ କରାଯାଇଛି ବୋଲି ତାମିଲନାଡୁର ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ପଶ୍ଚିମବଙ୍ଗ ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟରେ ଆସନ୍ତାକାଲି 16 ଜିଲ୍ଲାର 152 ଆସନରେ ମତଗ୍ରହଣ କରାଯିବ। 1,478 ଜଣ ପ୍ରାର୍ଥୀ ଏହି ନିର୍ବାଚନ ଲଢୁଛନ୍ତି। ସେଥିମଧ୍ୟରେ 187 ଜଣ ମହିଳା ପ୍ରାର୍ଥୀ ରହିଛନ୍ତି। ରାଜ୍ୟରେ ମୁକ୍ତ, ଅବାଧ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରାୟ 3,000 ସହାୟକ ବୁଥ୍ ସମେତ 44,306 ବୁଥ୍ରେ ଭୋଟ୍ ଗ୍ରହଣ କରାଯିବ। 5,444 ବୁଥ୍ ମହିଳାଙ୍କ ଦ୍ୱାରା ପରିଚାଳିତ ହେବା ସହିତ 207 ମଡେଲ ବୁଥ୍ ରହିଛି। ବାଲୁରଘାଟ ଏବଂ ଆସନସୋଲ ଦକ୍ଷିଣ ବିଧାନସଭା ନିର୍ବାଚନ ମଣ୍ଡଳୀରେ 2 ଦିବ୍ୟାଙ୍ଗ ପରିଚାଳିତ ବୁଥ୍ ସ୍ଥାପନ କରାଯାଇଛି। ସମସ୍ତ ବୁଥ୍ରେ ୱେବ୍କାଷ୍ଟିଂ ବ୍ୟବସ୍ଥା କରାଯିବା ସହ ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ତ୍ୱରିତ ସହାୟତା ପ୍ରଦାନକାରୀ ଟିମ୍, ଫ୍ଲାଇଂ ସ୍କ୍ୱାଡ୍, ସିସି କ୍ୟାମେରା ଆଦି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଆସନ୍ତା 29 ବୁଧବାର ଦିନ ଅନୁଷ୍ଠିତ ହେବ। ପଶ୍ଚିମବଙ୍ଗ ଏବଂ ତାମିଲନାଡୁ ବିଧାନସଭା ନିର୍ବାଚନ ଏବଂ ଉପନିର୍ବାଚନ ପରିପ୍ରେକ୍ଷୀରେ 1,000+ କୋଟି ଟଙ୍କା ଜବତ କରାଯାଇଥିବା ନିର୍ବାଚନ ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ଫେବୃୟାରୀ ମାସରୁ ନିର୍ବାଚନ ଜବତ ପରିଚାଳନା ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରେ ପଶ୍ଚିମବଙ୍ଗରେ 472 କୋଟିରୁ ଉର୍ଦ୍ଧ୍ୱ ଏବଂ ତାମିଲନାଡୁରୁ 599 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଜବତ କରାଯାଇଥିବା ଜଣାପଡ଼ିଛି। ଏଥିସହିତ ମଦ, ନିଶା ଔଷଧ ଏବଂ ମୂଲ୍ୟବାନ ଧାତୁ ଆଦି ଜବତ କରାଯାଇଛି। ନିର୍ବାଚନ ଆଚରଣ ବିଧିକୁ କଡ଼ାକଡ଼ି ଭାବେ ପାଳନ କରିବା ଲକ୍ଷ୍ୟରେ ଏହି 2 ରାଜ୍ୟରେ 5,000+ ଫ୍ଲାଇଂ ସ୍କ୍ୱାଡ୍ ଦଳ ଏବଂ 5,300+ ପର୍ଯ୍ୟବେକ୍ଷଣ ଦଳକୁ ନିୟୋଜିତ କରାଯାଇଛି। ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଏବଂ ନିରପେକ୍ଷ ଭାବେ ପରିଚାଳନା କରିବା ଲାଗି ଆୟୋଗ ପକ୍ଷରୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ବାଚନ ସଂକ୍ରାନ୍ତ ଅଭିଯୋଗ ଶୁଣିବା ନିମନ୍ତେ ଜିଲ୍ଲା ଅଭିଯୋଗ କମିଟିମାନ ଗଠନ କରାଯାଇଛି। ଭାରତ ଏବଂ ବ୍ରିଟେନ୍ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିବା ଏବଂ ସହଯୋଗ ସୁଦୃଢ଼ କରିବା ନିମନ୍ତେ ସହମତି ପ୍ରକାଶ କରିଛନ୍ତି। ବ୍ରିଟେନ୍ ଗସ୍ତରେ ଯାଇଥିବା ପ୍ରତିରକ୍ଷା ବିଭାଗ ମୁଖ୍ୟ ଜେନେରାଲ୍ ଅନିଲ୍ ଚୌହାନ୍ ସେଠାକାର ଏୟାର୍ ଚିଫ୍ ମାର୍ଶାଲ୍ ସାର୍ ରିଚର୍ଡ ନାଇଟନ୍ଙ୍କ ସହ ସୁରକ୍ଷା ବ୍ୟବସ୍ଥା ସଂକ୍ରାନ୍ତରେ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ଉଭୟ ସାଇବର ଆତଙ୍କ ଆଦି ଆନ୍ତର୍ଜାତୀୟ ଆହ୍ୱାନର ମୁକାବିଲା ନିମନ୍ତେ ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଜେନେରାଲ ଚୌହାନ ରୟାଲ କଲେଜ ଅଫ୍ ଡିଫେନ୍ସ ଷ୍ଟଡିଜ୍ର ଅଧ୍ୟାପକମାନଙ୍କ ସହ ମତ ବିନିମୟ କରିଥିଲେ। ସେ ସାମରିକ ରଣନୀତି ସମ୍ପର୍କରେ ବରିଷ୍ଠ ଅଧିକାରୀମାନଙ୍କୁ ଉଦ୍ବୋଧନ ଦେଇଥିଲେ। ଜେନେରାଲ ଚୌହାନ ବ୍ରିଟେନ୍ର ପ୍ରତିରକ୍ଷା ଶିଳ୍ପ ନେତାମାନଙ୍କ ସହ ବିନିର୍ମାଣ, ପ୍ରଯୁକ୍ତିବିଦ୍ୟା ଏବଂ ଯୋଗାଣ ଶୃଙ୍ଖଳା ତ୍ୱରାନ୍ୱିତ କରିବା ନେଇ ଆଲୋଚନା କରିଥିଲେ। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଇଣ୍ଟର୍ଣ୍ଣସିପ୍ ଯୋଜନାରେ ଶେଷ ବର୍ଷ ସ୍ନାତକ ଏବଂ ସ୍ନାତକୋତ୍ତର ଛାତ୍ରଙ୍କୁ ଅନ୍ତର୍ଭୁକ୍ତ କରିବା ଲାଗି ଯୋଗ୍ୟତା ପର୍ଯ୍ୟାୟ ମାନଦଣ୍ଡକୁ ସମ୍ପ୍ରସାରିତ କରିଛନ୍ତି। ଏହି ସମ୍ପ୍ରସାରିତ ଯୋଗ୍ୟତା ପର୍ଯ୍ୟାୟରେ 18-25 ବର୍ଷ ବୟସ ମଧ୍ୟରେ ଶେଷ ବର୍ଷର ଛାତ୍ରଛାତ୍ରୀମାନେ ପିଏମ୍ଆଇଏସ୍ ପୋର୍ଟାଲ୍ ମାଧ୍ୟମରେ ବୃହତ୍ କମ୍ପାନୀରେ ଦେୟଭିତ୍ତିକ ଇଣ୍ଟର୍ଣ୍ଣସିପ୍ କରିବା ପାଇଁ ଆବେଦନ କରିପାରିବେ। କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଛାତ୍ରଛାତ୍ରୀମାନେ ସେମାନଙ୍କର ଶିକ୍ଷା ସଂସ୍ଥାନଗୁଡ଼ିକରୁ ନୋ ଅବଜେକ୍ସନ୍ ସାର୍ଟିଫିକେଟ୍ ଦାଖଲ ସହ ଆବେଦନ କରିପାରିବେ। ଆପଣମାନେ ସମ୍ବାଦ ଶୁଣିଛନ୍ତି ଆକାଶବାଣୀରୁ। ଅଟଳ ପେନ୍ସନ୍ ଯୋଜନାରେ ଗତକାଲି ସୁଦ୍ଧା 9 କୋଟି ହିତାଧିକାରୀ ନାମ ପଞ୍ଜୀକରଣ କରିଛନ୍ତି। ଏହା ଏକ ଐତିହାସିକ ଏବଂ ଉଲ୍ଲେଖନୀୟ ସଫଳତା। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଗତ ଆର୍ଥିକ ବର୍ଷରେ 1 କୋଟି 35 ଲକ୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀ ନାମ ପଞ୍ଜୀକରଣ କରିଥିଲେ। 2015 ମସିହାରେ ଅଟଳ ପେନ୍ସନ୍ ଯୋଜନାର ଶୁଭାରମ୍ଭ ହୋଇଥିଲା। ସମସ୍ତ ଭାରତୀୟ ନାଗରିକଙ୍କୁ ସାମାଜିକ ସୁରକ୍ଷା ବ୍ୟବସ୍ଥା ପ୍ରଦାନ ଲକ୍ଷ୍ୟରେ ଏହି ବ୍ୟବସ୍ଥା ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ କରାଯାଇଥିଲା। ଅଣସଂଗଠିତ କ୍ଷେତ୍ରର କର୍ମଚାରୀ, ଗରିବ ଏବଂ ଅବହେଳିତ ଲୋକଙ୍କ ସୁବିଧା ନିମନ୍ତେ ଏହି ଦେୟଭିତ୍ତିକ ପେନ୍ସନ୍ ଯୋଜନା ଆରମ୍ଭ କରାଯାଇଛି। ଦେଶରେ ତୈଳ ଏବଂ ଗ୍ୟାସ୍ ନିରନ୍ତର ଯୋଗାଣ ସୁନିଶ୍ଚିତ କରାଯାଇପାରିଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ପଶ୍ଚିମ ଏସିଆରେ ଉତ୍ତେଜନାମୂଳକ ପରିସ୍ଥିତି ନେଇ ନୂଆଦିଲ୍ଲୀରେ ଆନ୍ତଃ ମନ୍ତ୍ରଣାଳୟ ସ୍ତରୀୟ ସାମ୍ବାଦିକ ସମ୍ମିଳନୀରେ ପେଟ୍ରୋଲିୟମ୍ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି, ଦେଶରେ ଏଲ୍ପିଜି, ପିଏନ୍ଜି, ପେଟ୍ରୋଲ୍ ଏବଂ ଡିଜେଲ୍ ସ୍ୱାଭାବିକ ଯୋଗାଣ ସୁନିଶ୍ଚିତ କରିବା ଦିଗରେ ସରକାରଙ୍କ ପକ୍ଷରୁ ବିହିତ ପଦକ୍ଷେପ ନିଆଯାଇଛି। ସେ କହିଛନ୍ତି, ଘରୋଇ ଏଲ୍ପିଜି ଯୋଗାଣ ସ୍ୱାଭାବିକ ରହିଛି ଏବଂ ଗତକାଲି 45 ଲକ୍ଷରୁ ଉର୍ଦ୍ଧ୍ୱ ବୁକିଂ ପଞ୍ଜୀକରଣ ହୋଇଥିବାବେଳେ 51 ଲକ୍ଷ ଘରୋଇ ଏଲ୍ପିଜି ସିଲିଣ୍ଡର ଯୋଗାଣ କରାଯାଇଛି।
डोमेस्टिक एलपीजी की सप्लाई नॉर्मल है और किसी भी डिस्ट्रीब्यूटर पर कोई ड्राई आउट रिपोर्टेड नहीं है। लगभग 94% सिलेंडर्स की डिलीवरी ऑथेंटिकेशन कोड के द्वारा की जा रही है। कल 45 लाख के करीब बुकिंग हुई, जिसके सापेक्ष लगभग 51 लाख डोमेस्टिक एलपीजी सिलेंडर्स की डिलीवरी की गई है।
ଜାମ୍ମୁ କାଶ୍ମୀର ପହେଲଗାମ୍ଠାରେ ଆତଙ୍କବାଦୀ ଆକ୍ରମଣର ଆଜି 1 ବର୍ଷ ପୂରିଛି। ଗତବର୍ଷ ଆଜିର ଦିନରେ ଆତଙ୍କବାଦୀ ଆକ୍ରମଣରେ 26 ଜଣ ନିରୀହ ଲୋକଙ୍କର ପ୍ରାଣହାନୀ ଘଟିଥିଲା। ଏହି ଆକ୍ରମଣକୁ ବିଶ୍ୱସ୍ତରରେ ନିନ୍ଦା କରାଯାଇଛି। ଆକ୍ରମଣର ପ୍ରତି ଜବାବରେ ଭାରତ ଅପରେସନ୍ ସିନ୍ଦୁର ଆରମ୍ଭ କରିଥିଲା। ଏହି ପ୍ରତି ଆକ୍ରମଣରେ ପାକ୍ ଅଧିକୃତ ଜାମ୍ମୁ କାଶ୍ମୀର ଅଞ୍ଚଳରେ 9 ଆତଙ୍କବାଦୀ ଶିବିର ନଷ୍ଟ ହେବା ସହ 100ରୁ ଉର୍ଦ୍ଧ୍ୱ ଆତଙ୍କବାଦୀ ଏବଂ ଏକ କାର୍ଯ୍ୟକଳାପ ସହ ସଂଶ୍ଳିଷ୍ଟ ବ୍ୟକ୍ତି ନିହତ ହୋଇଥିଲେ। ୟୁରୋପୀୟ ସଂଘ ପହେଲଗାମ୍ ସନ୍ତାସବାଦୀ ଆକ୍ରମଣର ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ ଭାରତ ପ୍ରତି ସମବେଦନା ଜ୍ଞାପନ କରିଛି। ୟୁରୋପୀୟ ସଂଘ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି, ଭାରତୀୟଙ୍କ ସହ ସେ ସର୍ବଦା ରହିଛି। ସନ୍ତାସବାଦର ସମସ୍ତ କାର୍ଯ୍ୟକଳାପକୁ ୟୁରୋପୀୟ ସଂଘ ଦୃଢ଼ ନିନ୍ଦା କରିଆସୁଛି। ନୂଆଦିଲ୍ଲୀସ୍ଥିତ ବ୍ରିଟିଶ ହାଇକମିଶନ ଶାନ୍ତି ଏବଂ ସୁରକ୍ଷା ବଜାୟ ରଖିବା ଦିଗରେ ବ୍ରିଟେନ୍ର ପ୍ରତିବଦ୍ଧତାକୁ ଦୋହରାଇବା ସହ ଆତଙ୍କବାଦର ଶିକାର ହୋଇଥିବା ଲୋକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେହିପରି ଅନ୍ୟାନ୍ୟ ରାଷ୍ଟ୍ର ମଧ୍ୟ ପହେଲଗାମ୍ ଆକ୍ରମଣ ଘଟଣାର ନିନ୍ଦା କରିବା ସହ ଭାରତ ପ୍ରତି ସମବେଦନା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଭାରତରେ ଅବସ୍ଥାପିତ ଅଷ୍ଟ୍ରେଲିଆ ହାଇକମିଶନର ଫିଲିପ୍ ଗ୍ରୀନ୍ କହିଛନ୍ତି, ଆକ୍ରମଣ ଘଟଣାରେ ଶିକାର ହୋଇଥିବା ନିରୀହ ଲୋକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଅଷ୍ଟ୍ରେଲିଆ ସନ୍ତାସବାଦକୁ ଦୃଢ଼ ନିନ୍ଦା କରେ ବୋଲି କହିଛନ୍ତି। ଇସ୍ରାଏଲ୍ର ବୈଦେଶିକ ମନ୍ତ୍ରୀ ଜିଡିଓନ୍ ସାର୍ ମଧ୍ୟ ପହେଲଗାମ୍ ଆତଙ୍କବାଦୀ ଆକ୍ରମଣରେ ଶିକାର ହୋଇଥିବା ବ୍ୟକ୍ତିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ସନ୍ତାସବାଦ ବିରୋଧରେ ସଂଗ୍ରାମ କରିବା ଲାଗି ଏବଂ ଶାନ୍ତି, ସୁରକ୍ଷା ଏବଂ ସ୍ଥିରତା ବଜାୟ ରଖିବା ନିମନ୍ତେ ଇସ୍ରାଏଲ୍ ସର୍ବଦା ଭାରତକୁ ସହଯୋଗ ପ୍ରଦାନ କରିବ ବୋଲି କହିଛନ୍ତି। ଇରାନ୍ର ଇସ୍ଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ ଆଇଆର୍ଜିସି ହର୍ମୁଜ୍ ପ୍ରଣାଳୀରେ ଯାତାୟତ କରୁଥିବା 2 ଜାହାଜକୁ ଜବତ କରିଛି। ଏହି 2 ଜାହାଜ ଜଳସୀମାନ୍ତ ଉଲ୍ଲଂଘନ କରିଥିଲେ। ତେହେରାନ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ଏହି ଜଳପଥରେ ଯାତାୟତ କରୁଥିବା ଅଭିଯୋଗ ହୋଇଛି। ଏହି 2 ଜାହାଜ ଏମ୍ଏସ୍ସି ଫ୍ରାନ୍ସେସ୍କୋ ଏବଂ ଏପାମିନୋଡର୍ସ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅସ୍ଥାୟୀ ଯୁଦ୍ଧବିରତିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବୃଦ୍ଧି କରିବାର ଦିନକ ପରେ ଏହି 2 ଜାହାଜକୁ ଜବତ କରାଯାଇଛି। ଏହା ପୂର୍ବରୁ ବ୍ରିଟେନ୍ ସାମୁଦ୍ରିକ ଟ୍ରେଡ୍ ଅପରେସନ୍ ଦ୍ୱାରା 2 ଜାହାଜ ଉପରେ ଆକ୍ରମଣ କରାଯାଇଥିଲା। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଆମେରିକା ରାଷ୍ଟ୍ରପତି ଶ୍ରୀ ଟ୍ରମ୍ପ ପାକିସ୍ତାନ ମଧ୍ୟସ୍ଥତାରେ ଇରାନ୍ ସହିତ 2 ଯୁଦ୍ଧବିରତି ଅନିର୍ଦ୍ଦିଷ୍ଟ କାଳ ପାଇଁ ବୃଦ୍ଧି କରିଥିବା ଘୋଷଣା କରିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ଲକ୍ଷ୍ନୌର ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମ୍ଠାରେ ଲକ୍ଷ୍ନୌ ସୁପର ଜେନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଲକ୍ଷ୍ନୌ ସୁପର ଜେନ୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପଭି ନେଇଛି। ଭାରତ ଦକ୍ଷିଣ ଆଫ୍ରିକା ମହିଳା ଟି20 କ୍ରିକେଟ୍ ସିରିଜ୍ର ତୃତୀୟ ମ୍ୟାଚ୍ ଆଜି ଖେଳାଯିବ। ଜୋହାନ୍ସବର୍ଗର ୱଣ୍ଡର ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 9:30 ଆରମ୍ଭ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ, ପଶ୍ଚିମବଙ୍ଗର ପ୍ରଥମ ପର୍ଯ୍ୟାୟ ଏବଂ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ହେବ ଭୋଟ୍ ଗ୍ରହଣ। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସୁରକ୍ଷା ବୃଦ୍ଧି ଓ ସହଯୋଗ ସୁଦୃଢ଼ ନିମନ୍ତେ ଭାରତ ବ୍ରିଟେନ୍ ମଧ୍ୟରେ ସହମତି। ଅଟଳ ପେନ୍ସନ୍ ଯୋଜନାରେ ପଞ୍ଜୀକରଣ କରିଛନ୍ତି 9 କୋଟି ହିତାଧିକାରୀ। ପହେଲଗାମ୍ ଆତଙ୍କବାଦୀ ଆକ୍ରମଣର ଆଜି 1 ବର୍ଷ ପୂର୍ତ୍ତି। ଆତଙ୍କବାଦୀ କାର୍ଯ୍ୟକୁ ନିନ୍ଦା କଲା ୟୁରୋପୀୟ ସଂଘ, ଇସ୍ରାଏଲ୍ ଓ ଅଷ୍ଟ୍ରେଲିଆ। ଏବଂ ଆଇପିଏଲ୍ କ୍ରିକେଟ୍ରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।